ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ରକ୍ତହୀନତା ଦୂରୀକରଣ ପାଇଁ ହିତାଧିକାରୀଙ୍କୁ ପୋଷକ ତତ୍ତ୍ୱଯୁକ୍ତ ଚାଉଳ ଯୋଗାଣକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ, ସୁଭଦ୍ରା ଯୋଜନାର 35 ଲକ୍ଷ ହିତାଧିକାରୀଙ୍କୁ 1,750 କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ପ୍ରୋଟିନ୍ ଉପରେ ଗବେଷଣା ପାଇଁ ରସାୟନ ବିଜ୍ଞାନ କ୍ଷେତ୍ରରେ 3 ଜଣ ବୈଜ୍ଞାନିକ ପାଇବେ ନୋବେଲ ପୁରସ୍କାର, ଏବଂ ଜଗଜ୍ଜନନୀ ମା' ଦୁର୍ଗାଙ୍କ ଧରାପୃଷ୍ଠକୁ ଅବତରଣ ନେଇ ପୂଜାମଣ୍ଡପଗୁଡ଼ିକରେ ପ୍ରସ୍ତୁତି ଚୂଡ଼ାନ୍ତ, ଜନସମାଗମକୁ ଦୃଷ୍ଟିରେ ରଖି କଟକ ସହରରେ ଟ୍ରାଫିକ୍ କଟକଣା ଜାରି। ପୋଷକ ତତ୍ତ୍ୱଯୁକ୍ତ ଚାଉଳ ଯୋଗାଣକୁ କେନ୍ଦ୍ର କ୍ୟାବିନେଟ୍ ଆଜି ଅନୁମୋଦନ କରିଛି। ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ରକ୍ତହୀନତା ଏବଂ ସୂକ୍ଷ୍ମ ପୋଷକ ତତ୍ତ୍ୱର ଅଭାବକୁ ଦୂର କରିବା ଲକ୍ଷ୍ୟରେ ଏହି ମଞ୍ଜୁରୀ ପ୍ରଦାନ କରାଯାଇଛି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଦେଶରେ ପୋଷଣ ନିରାପତ୍ତା ସୁନିଶ୍ଚିତ କରିବା ଲାଗି ଏହି ପଦକ୍ଷେପ ନିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ସୁଭଦ୍ରା ଯୋଜନାର 35 ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ସହାୟତା ରାଶି ପ୍ରଦାନ କରିଛନ୍ତି। ଏହି ପର୍ଯ୍ୟାୟରେ 1,750 କୋଟି ଟଙ୍କାର ଆର୍ଥିକ ସହାୟତା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଯୋଜନାରେ 60 ଲକ୍ଷ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ 3,000 କୋଟି ଟଙ୍କାର ଅର୍ଥରାଶି ହସ୍ତାନ୍ତର କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସୁଭଦ୍ରା ଯୋଜନା ମହିଳାଙ୍କ ଜୀବନରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବା ସହ ସେମାନଙ୍କୁ ଆର୍ଥିକ ରୂପେ ସଶକ୍ତ କରିବ। ଏହା ରାଜ୍ୟର ସର୍ବବୃହତ ମହିଳା ସଶକ୍ତିକରଣ ଅଭିଯାନ। ଜଣେ ମହିଳା ଅର୍ଥନୈତିକ ଦୃଷ୍ଟିରୁ ସଶକ୍ତ ଓ ସ୍ୱାବଲମ୍ବୀ ହେଲେ ପରିବାରର ସାମାଜିକ ଓ ଅର୍ଥନୈତିକ ନିରାପତ୍ତା ସୁଦୃଢ଼ ହୁଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ସୁଭଦ୍ରା ଯୋଜନା ମହିଳା ବିକାଶକୁ ଏକ ନୂଆ ଦିଗ ଦେଖାଇବା ସହ ବିକାଶର ମୂଳପିଣ୍ଡ ହେବ। ସୁଭଦ୍ରା ଯୋଜନାରେ ବର୍ତ୍ତମାନ ସୁଦ୍ଧା 1,30,000ରୁ ଉର୍ଦ୍ଧ୍ୱ ହିତାଧିକାରୀ ଆବେଦନ କରିଛନ୍ତି। ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦର ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଖଣି ଇସ୍କାତ ମନ୍ତ୍ରୀ ବିଭୂତିଭୂଷଣ ଜେନା ଯୋଗଦେଇ ଜିଲ୍ଲାର ବିକାଶ ପାଇଁ କାର୍ଯ୍ୟ କରିବାକୁ ଜନପ୍ରତିନିଧିମାନଙ୍କୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ତୃଣମୂଳ ସ୍ତରରେ ପହଞ୍ଚାଇବାର ଆବଶ୍ୟକତା ରହିଛି। ଏ ଦିଗରେ ଜନପ୍ରତିନିଧିମାନଙ୍କର ବିଶେଷ ଭୂମିକା ରହିଛି। ମନ୍ତ୍ରୀ କହିଛନ୍ତି, ଜିଲ୍ଲାର ଆର୍ଯ୍ୟପଲ୍ଲୀ ଜେଟି ପାଇଁ 350 କୋଟି ଟଙ୍କା ମଞ୍ଜୁର ହୋଇଛି। ସେହିଭଳି ହରିପୁର ଓ ମାର୍କଣ୍ଡି ଜେଟିର ପୁନରୁଦ୍ଧାର ହେବ। ଗୋପାଳପୁର ସମ୍ଭଲପୁର ଭାୟା ଫୁଲବାଣୀ ରେଳ ଲାଇନ୍ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି। ବୈଠକରେ ଯୋଗଦେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୁବ ମହିଳା ଓ କୃଷକମାନଙ୍କ ବିକାଶ ଉପରେ ଗୁରୁତ୍ୱ ଦେବାକୁ ଜନପ୍ରତିନିଧିମାନଙ୍କୁ ପରାମର୍ଶ ଦେଇଛନ୍ତି। ବୈଠକରେ ସାଂସଦ ଡକ୍ଟର ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ଅନ୍ୟ ବିଧାୟକମାନେ ଉପସ୍ଥିତ ଥିଲେ। ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ସଚିନ ରାମଚନ୍ଦ୍ର ଯାଦବ ଆଜି ସମ୍ବଲପୁର ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ଶ୍ରୀ ଯାଦବ ଉତ୍ତମ ସ୍ୱାସ୍ଥ୍ୟସେବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହାସହ ବିଭିନ୍ନ ପ୍ରକଳ୍ପର ମଧ୍ୟ ସମୀକ୍ଷା କରିଥିଲେ। ଦୁର୍ଗାପୂଜା ପାଇଁ ଆସନ୍ତାକାଲିଠାରୁ 21 ତାରିଖ ପର୍ଯ୍ୟନ୍ତ ହାଇକୋର୍ଟକୁ ଛୁଟି ଘୋଷଣା କରାଯାଇଛି। ତେବେ 18 ତାରିଖରେ ଅବକାଶକାଳୀନ କୋର୍ଟ ବସି ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିବେ। ଅବକାଶ ସମୟରେ 14, 15, 17 ଓ 18 ତାରିଖରେ କାର୍ଯ୍ୟାଳୟ ଖୋଲା ରହିବ ବୋଲି ହାଇକୋର୍ଟଙ୍କ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଛି। ଆମେରିକୀୟ ରସାୟନ ବିଜ୍ଞାନୀ ଡେଭିଡ୍ ବେକର ଏବଂ ବ୍ରିଟେନ୍ର ଡେମିସ୍ ହାସାବିଜ୍ ଓ ଜନ୍ ଏମ୍ ଜୁମ୍ପର ମିଳିତ ଭାବେ ରସାୟନ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ପାଇବା ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି। ଆଜି ରୟାଲ୍ ସ୍ୱେଡିଶ ଏକାଡେମୀ ଅଫ୍ ସାଇନ୍ସ ଦ୍ୱାରା ଏହି ପୁରସ୍କାର ଘୋଷଣା କରାଯାଇଛି। କମ୍ପ୍ୟୁଟେସନାଲ୍ ପ୍ରୋଟିନ୍ ଡିଜାଇନ୍ ପାଇଁ ଡେଭିଡ୍ ଏହି ପୁରସ୍କାର ପାଇବାକୁ ଥିବାବେଳେ ପ୍ରୋଟିନ୍ର ପୁନର୍ଗଠନ ଏବଂ ପୂର୍ବାନୁମାନ ପାଇଁ ହାସାବିଜ୍ ଓ ଜୁମ୍ପରଙ୍କୁ ମନୋନୀତ କରାଯାଇଛି। ଜଗଜ୍ଜନନୀ ମା' ଦୁର୍ଗାଙ୍କୁ ଆଜି ବିଲ୍ୱବରଣ କରାଯିବା ପରେ ମହାମାୟା ଆବାହନୀ ହେବାର ପରମ୍ପରା ରହିଛି। ମହାସପ୍ତମୀରେ ପୂଜାମଣ୍ଡପଗୁଡ଼ିକରେ ମା' ଦୁର୍ଗାଙ୍କର ଚକ୍ଷୁଦାନ କରାଯିବ। ରାଜ୍ୟର ପୁରପଲ୍ଲୀଠାରୁ ଆରମ୍ଭ କରି ମହାମାୟା ଜଗଜ୍ଜନନୀଙ୍କର ଧରାପୃଷ୍ଠକୁ ଅବତରଣ କରିବା ପାଇଁ ସମସ୍ତ ପୂଜାମଣ୍ଡପଗୁଡ଼ିକରେ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପୂଜା ସମୟରେ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଓ କଟକରେ କମିଶନରେଟ୍ ପୁଲିସ୍ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଚଳିତ ବର୍ଷ ଭୁବନେଶ୍ୱରରେ 187ଟି ପୂଜାମଣ୍ଡପରେ ମା'ଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଇବେ। କଟକରେ 166 ମେଢ଼ ନିର୍ମାଣ କରାଯାଇଛି। କଟକ ସହରରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଆଜି ଅପରାହ୍ନ 4ଟାରୁ ଟ୍ରାଫିକ୍ କଟକଣା ଲାଗୁ କରାଯାଇଛି। ସେହିପରି ଭୁବନେଶ୍ୱରରେ ମଧ୍ୟ ଭିଡ଼କୁ ଦୃଷ୍ଟିରେ ରଖି ଟ୍ରାଫିକ୍ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମଣ୍ଡପରେ ମୃଣ୍ମୟୀ ମୂର୍ତ୍ତିଙ୍କ ପୂଜାର୍ଚ୍ଚନା ପାଇଁ ଷଷ୍ଠୀ ପୂଜା ଅନୁଷ୍ଠିତ ହେଉଥିବାବେଳେ ଅନ୍ୟପଟେ ପୀଠଗୁଡ଼ିକରେ ଆଜି ସପ୍ତମୀ ପୂଜା ଅନୁଷ୍ଠିତ ହେଉଛି। ବିଭିନ୍ନ ପୀଠରେ ଦେବୀମାନଙ୍କୁ ଷୋଡ଼ଶ ଉପଚାର ବିଧିରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇ ମା' ଜଗଜନନୀଙ୍କର ବିଭିନ୍ନ ବେଶରେ ସଜା ଯାଇଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜି ଦୁର୍ଗୋତ୍ସବ ପର୍ବର ମହାସପ୍ତମୀ ପୂଜା ଅନୁଷ୍ଠିତ ହେଉଛି। ଶ୍ରୀମନ୍ଦିରରେ ମା' ବିମଳାଙ୍କ ନିକଟରେ ତ୍ରିଦିନାତ୍ମକ ସ୍ୱତନ୍ତ୍ର ପୂଜାବିଧି ଅନୁଷ୍ଠିତ ହେବ। ମା' ବିମଳାଙ୍କୁ ପାଥେୟ କରି ଶ୍ରୀକ୍ଷେତ୍ରରେ ବିଭିନ୍ନ ଶକ୍ତିପୀଠଗୁଡ଼ିକରେ ମଧ୍ୟ ସପ୍ତମୀ ପୂଜା ଆରମ୍ଭ ହୋଇଛି। ଅଶ୍ୱିନ ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥିରୁ ଆରମ୍ଭ ହୋଇଛି ମା' ଜଗତଜନନୀ ଦୁର୍ଗାଙ୍କର ନବରାତ୍ର ପୂଜା। ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଆଜି ମା'ଙ୍କୁ କାଳରାତ୍ରୀ ବେଶରେ ସଜିତ କରାଯିବା ସହିତ ସ୍ୱତନ୍ତ୍ର ପୂଜାନୀତି ଅନୁଷ୍ଠିତ ହେଉଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀ ଏବଂ ଗଡ଼ଦେବୀ ମା' ରକ୍ତାମ୍ବରୀଙ୍କ ପୀଠ ପୂଜା ଅନୁଷ୍ଠିତ ହୋଇଛି। ଏ ସମ୍ପର୍କରେ ଆମ ନୂଆପଡ଼ା ସମ୍ବାଦଦାତାଙ୍କ ଏକ ରିପୋର୍ଟ।
ଉତ୍ସବ ମୁଖରିତ ପରିବେଶ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀ ଏବଂ ମା' ରକ୍ତାମ୍ବରୀ ପୀଠର ପୂଜା ପାଇ ଅମାବାସ୍ୟା ଦିନ ଚତର ଦେହରେ ବିରାଜମାନ ହୋଇ ମନ୍ଦିରକୁ ପ୍ରବେଶ କରିଥାନ୍ତି ଏବଂ ନବଦିନାତ୍ମକ ପୂଜାରେ ପୂଜା ଅର୍ଚ୍ଚନା ହୋଇ ଭକ୍ତଙ୍କ ଦର୍ଶନ ହୋଇଥାଏ। ଏହି ସମ୍ପର୍କରେ ଅଧିକ ସୂଚନା ଦେଇ କହନ୍ତି ମନ୍ଦିର ଟ୍ରଷ୍ଟର ସ୍ଥାୟୀ ସଭାପତି ଦେବଦେବ ପ୍ରସାଦ ସିଂ ଦେଓ।
ଦିନ ଆମର ଗଡ଼ଦେବୀ ମା' ରକ୍ତାମ୍ବରୀ ଏବଂ ପ୍ରତିପଦା ଦିନ ଇଷ୍ଟଦେବୀ ମା' ସମଲେଶ୍ୱରୀଙ୍କୁ ଆମେ ପୀଠରୁ ଛତର ମାଧ୍ୟମରେ ତାଙ୍କୁ ଆହ୍ୱାନ କରିକି ମନ୍ଦିରରେ ଆଣିଲୁ। ଆଉ ତାପରେ ଆମର ସେଦିନଠୁ ପୂଜା ଆରମ୍ଭ ହୋଇଛି ଏବଂ ପୀଠ ଦଶମୀ ଯେଉଁଟା 12 ତାରିଖ ପଡ଼ୁଛି ସେଦିନ ମାଙ୍କର ବୋଇଲ ଯାତ୍ରା ହେବ। ସନ୍ଧ୍ୟା 6ଟା ସମୟରେ ଖରିଆ ରାଜ ଦରବାରରୁ ଛତର ଯାତ୍ରା ବୋଇଲ ଯାତ୍ରା ଯେଉଁଟା ଆମେ କହିଛୁଁ ଆମର ଖରିଆର ଅଞ୍ଚଳ ପରିକ୍ରମା କରିବ।
ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ, ସାମ୍ବାଦିକ, ଲେଖକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଆଜି ଜୟନ୍ତୀ ପାଳନ କରାଯାଉଛି। ପୁରୀ ଜିଲ୍ଲାର ସୁଆଣ୍ଡ ଗ୍ରାମରେ ପଣ୍ଡିତ ଗୋପବନ୍ଧୁ ଦାସ 1877 ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ। ପଣ୍ଡିତ ଗୋପବନ୍ଧୁ ଥିଲେ ଆଧୁନିକ ଯୁଗର ପଞ୍ଚଶାଖାଙ୍କ ମଧ୍ୟରେ ଅନ୍ୟତମ। ଦେଶ ସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଲୋକସେବକ ମଣ୍ଡଳର ଆଜୀବନ ସଦସ୍ୟ କରାଯାଇଥିଲା। ଉତ୍କଳମଣିଙ୍କର ଜୟନ୍ତୀ ଅବସରରେ ବିଧାନସଭା ପରିସରରେ ଥିବା ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବଂ ବାଚସ୍କତି ସୁରମା ପାଢ଼ୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଭୁବନେଶ୍ୱର ୟୁନିଟ୍ 8 ସ୍ଥିତ ଗୋପବନ୍ଧୁ ଛକରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ଗୋପବନ୍ଧୁଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ କରାଯାଇଛି। ପୁରୀ ଜିଲ୍ଲା ସତ୍ୟବାଦୀ ବସ୍ଷ୍ଟାଣ୍ଡଠାରେ ପଞ୍ଚଶଖାଙ୍କ ପ୍ରତିମୂର୍ତ୍ତି ସମେତ ବକୁଳ ବନ ସମାଧିସ୍ଥଳ ଏବଂ ସୁଆଣ୍ଡଠାରେ ମଧ୍ୟ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଉତ୍କଳମଣିଙ୍କ ସ୍କୃତିଚାରଣ କରାଯାଇଥିଲା। ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ବିଡିଆର୍ ଉପାଧ୍ୟକ୍ଷ ଡକ୍ଟର ଏନ୍ ଥିରୁମାଲା ନାୟକ ଆଜି ନୟାଗଡ଼ ଜିଲ୍ଲା ଗସ୍ତରେ ଯାଇ ରାଜସୁନାଖଳାସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ପରେ ସେ ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ର, ଆହାର କେନ୍ଦ୍ର, ବିଦ୍ୟାଳୟ ଆଦି ବୁଲି ଦେଖିବା ସହ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ସହ ଆଲୋଚନା କରିଛନ୍ତି। ମାଲକାନଗିରି ଜିଲ୍ଲା ବାଲିମେଳା ବନ୍ଧର ସ୍ପିଲ୍ୱେ ଗ୍ରାମରେ ଆଜି ମତ୍ସ୍ୟ ବିଭାଗ ଓ ମତ୍ସ୍ୟଚାଷ ନିଗମ ପକ୍ଷରୁ ସେତୁ ଯୋଜନାରେ ସ୍ୱାଭିମାନ ଅଞ୍ଚଳର ମତ୍ସ୍ୟଜୀବୀମାନଙ୍କୁ ଡଙ୍ଗା, ଜାଲ, ଲାଇଫ୍ ଜ୍ୟାକେଟ୍ ଆଦି ବଣ୍ଟନ କରାଯାଇଛି। ଏଥିରେ ସାଂସଦ ବଳଭଦ୍ର ମାଝି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଭାଗୃହରେ ଆନ୍ତର୍ଜାତିକ ବାଳିକା ଦିବସ ପାଳନ କରାଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ବିଭିନ୍ନ ଯୋଜନାରେ ମହିଳାମାନଙ୍କୁ ସଶକ୍ତ କରିବା ତଥା ସେମାନଙ୍କ ଶିକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ପୂର୍ବତନ ରାଜ୍ୟସଭା ସାଂସଦ ତଥା ରାଜ୍ୟର ବିଶିଷ୍ଟ ନେତା ଧନେଶ୍ୱର ମାଝୀଙ୍କର ଆଜି 83 ବର୍ଷ ବୟସରେ ପରଲୋକ ହୋଇଛି। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିବା ସହ ଏହା ଓଡ଼ିଶା ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ମଧ୍ୟ ଧନେଶ୍ୱର ମାଝୀଙ୍କ ପରଲୋକରେ ଶୋକ ବ୍ୟକ୍ତ କରିଛନ୍ତି। ସୂଚନା ଅନୁସାରେ ପୂର୍ବତନ ସାଂସଦ ଧନେଶ୍ୱର ମାଝୀ 1978ରୁ 1984 ପର୍ଯ୍ୟନ୍ତ ଓଡ଼ିଶାରୁ ରାଜ୍ୟସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଏହାସହ କଳାହାଣ୍ଡି ଜିଲ୍ଲା କେସିଙ୍ଗା ନିର୍ବାଚନ ମଣ୍ଡଳୀରୁ 5 ଥର ବିଧାୟକ ହୋଇଥିଲେ। ପାଣିପାଗ ରାଜ୍ୟରେ ପରିଚଳନ ଜନିତ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲାର କେତେକ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଥିବାରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ରକ୍ତହୀନତା ଦୂରୀକରଣ ପାଇଁ ହିତାଧିକାରୀଙ୍କୁ ପୋଷକ ତତ୍ତ୍ୱଯୁକ୍ତ ଚାଉଳ ଯୋଗାଣକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ସୁଭଦ୍ରା ଯୋଜନାର 35 ଲକ୍ଷ ହିତାଧିକାରୀଙ୍କୁ 1,750 କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ। ଏବଂ ପ୍ରୋଟିନ୍ ଉପରେ ଗବେଷଣା ପାଇଁ ରସାୟନ ବିଜ୍ଞାନ କ୍ଷେତ୍ରରେ ତିନି ଜଣ ବୈଜ୍ଞାନିକ ପାଇବେ ନୋବେଲ ପୁରସ୍କାର। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।